लक्ष्मी कर मध्य सरस्वती कर मुड़ित गोविंद प्रभाते कर दर्शनम।
चटी थी नाम मोता बंती चंडाल राजा
ରାଜା ପୂରଣ କରିବେ। ମୋହିନୀ ମାୟା ରାଜା ପାରିଲେନି ବୁଝି, ନାରୀ ସର୍ତ୍ତରେ ରାଜା ହୋଇଗଲେ ରାଜି। ବିବାହ ବନ୍ଧନେ ରାଜା ଛନ୍ଦି ହୋଇଲେ, ହସ ଖୁସିରେ ସେ ତ ଦିନ ବିତାଇଲେ। ଆସେ ବୈଶାଖ ଶୁକ୍ଳ ଏକାଦଶୀ ବ୍ରତ, ଦଶମୀ ଦିନ ରାଜା ହୋଇଲେ ପ୍ରସ୍ତୁତ। ସହବାସ ପାଇଁ ତାର ମନ, ବ୍ରତ କଥା ଭୁଲି ରାଜା ଦିଅ ଧ୍ୟାନ। ନହେଲେ ତୁମ ପୁତ୍ର କଟା ମୁଣ୍ଡ ଆଣ, ଦେଖି ଶାନ୍ତ ହେବ ମୋର ଏ ମନ ପ୍ରାଣ। ବିଚାର ସେ ରାଜା ଯେ ହେଲେ ବିଚଳିତ, ପୁଅ ମୁଣ୍ଡ କାଟିବାକୁ ହେଲେ ଉଦ୍ୟତ। ବିଷ୍ଣୁପୁର ତେଣି ପରା ହେଲା କମ୍ପିତ, ବିଷ୍ଣୁପୁର ତେଣି ପରା ହେଲା କମ୍ପିତ। ବ୍ରହ୍ମଙ୍କର ମାୟା ବିଷ୍ଣୁ ବୁଝି ପାରିଲେ, ଭକ୍ତ ପାଇଁ ଭକ୍ତ ବନ୍ଧୁ ଅଧୀର ହେଲେ। ବିଷ୍ଣୁଙ୍କ ନିର୍ଦ୍ଦେଶେ ସାରା ବନ୍ତିବାସୀ ବୈକୁଣ୍ଠପୁରକୁ ସେ ଗଲେ ହସି ହସି। ଚଣ୍ଡାଳ ରାଜା ମଧ୍ୟ ବୈକୁଣ୍ଠକୁ ଗଲେ, ବିଷ୍ଣୁଙ୍କ ଚରଣରେ ସେ ତଲିନ ହେଲେ। ରାଜାଙ୍କର ବ୍ରତ ବଳେ ମୋହିନୀ ନାରୀ, ଭବବନ୍ଧନରୁ ସେ ତ ହୋଇଲେ ପାରି। ସିଏ ବି ବୈକୁଣ୍ଠପୁରୀ ପାଇଲେ ସ୍ଥାନ, ହଁ ପାଇଲେ ସ୍ଥାନ। ଏକାଦଶୀ ବ୍ରତର ଏ ମହିମା ଜାଣ, ଏକାଦଶୀ ବ୍ରତର ଏ ମହିମା ଜାଣ। ତେଣୁ ବୈଶାଖ ଶୁକ୍ଳ ଏକାଦଶୀ ତ, ମୋହିନୀ ଏକାଦଶୀ ଭାବେ ହେଲା ଖ୍ୟାତ। ବଶିଷ୍ଠ କହିଲେ ତୁମେ ପୁରୁଷୋତ୍ତମ, ପାପୀ ତରି ଜାନ୍ତି ଜପି ତୁମରି ନାମ। ତୁମ ନାମ ଜପ କଲେ ମିଳଇ ଶାନ୍ତି, ଦୂର ହୁଏ ଅବସାଦ ମନର କ୍ଳାନ୍ତି। ତୁମ ଅବସାଦ ଦୂର ହୋଇବା ପାଇଁ ମୋହିନୀ ଏକାଦଶୀ ବ୍ରତ ଯାଇ, ନିଜେ ତ ନିଜେ ତୁମକୁ ପୂଜା କରିବ। ସୀତା ବିରହ ଦୁଃଖ ପସରି ଯିବ। ରାମଚନ୍ଦ୍ର ଗୁରୁଙ୍କର କଥା ମାନିଲେ, ହଁ କଥା ମାନିଲେ, ମୋହିନୀ ଏକାଦଶୀ ବ୍ରତ ସେ କରିଲେ। ମୋହିନୀ ଏକାଦଶୀ ବ୍ରତ ସେ କରିଲେ, ଅବସାଦରୁ ମିଳିଲା ମୁକ୍ତି। ମୋହିନୀ ବ୍ରତର ସେ ଯେ ମହାଶକ୍ତି, ନିଷ୍ଠାରେ ତ ଏହି ବ। सुधा मानरे ए व्रत पालन पाई अछि विधि रे बैसाख शुक्ल